26 ଯୀଶୁ ବୟସପ୍ରାପ୍ତ ହୋଇ ବୃଦ୍ଧି ହେଲେ। ସେ ଈଶ୍ୱରଙ୍କ ମାର୍ଗ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଲେ। ଅନେକ ଆଶ୍ଚର୍ଯ୍ୟ କର୍ମ କରି ସେ ଈଶ୍ୱରଙ୍କଠାରୁ ଆସିଛନ୍ତି ବୋଲି ପ୍ରମାଣ କଲେ। କିନ୍ତୁ ମନ୍ଦ ପ୍ରକୃତିର ଲୋକ ତାଙ୍କୁ ବିଶ୍ୱାସ କଲେ ନାହିଁ। ସେମାନେ ଯୀଶୁଙ୍କୁ କୃଷକାଠରେ କଣ୍ଟା ମାରି ମାରିଦେଲେ। ଜଣେ ସୈନିକ ତାଙ୍କ ବକ୍ଷରେ ବର୍ଷାଘାତ କଲା, ସେ ପ୍ରକୃତରେ ମୃତ୍ୟୁବରଣ କଲେ। ବନ୍ଧୁଗଣ, ଈଶ୍ୱର ଆଦମଙ୍କୁ କହିଲେ, ଯଦି ସେ ବୃକ୍ଷର ଫଳ ଖାଏ ତେବେ ସେ ମରିବ। ଆମେ ସମସ୍ତେ ଈଶ୍ୱରଙ୍କ ଅବାଧ୍ୟ ହୋଇ ଅନନ୍ତ ମୃତ୍ୟୁ ଦଣ୍ଡଯୋଗ୍ୟ ହୋଇଅଛୁ। କିନ୍ତୁ ଯୀଶୁ ଆମ ଦଣ୍ଡ ବହନ କଲେ। ଅବ୍ରାହମଙ୍କ ପୁତ୍ର ବଦଳରେ ଈଶ୍ୱର କି ପ୍ରକାର ମେଷ ଯୋଗାଇଲେ ସ୍ମରଣ କରନ୍ତୁ। ସେପରି ଈଶ୍ୱର ଆମ ପ୍ରତି ନିଜର ଏକମାତ୍ର ପୁତ୍ରଙ୍କୁ ମୃତ୍ୟୁ ଭୋଗିବାକୁ ଦେଲେ। ଯୀଶୁଙ୍କ ମରଣରେ ଶୈତାନ ପରାଜିତ ହେଲା। ବର୍ତ୍ତମାନ ଶୈତାନର ଆମ ପ୍ରତି ଅନନ୍ତ ମୃତ୍ୟୁଦଣ୍ଡର ଶକ୍ତି ବିନାଶ ହୋଇଅଛି।